ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ଲୋକସଭାରେ ଆସନ୍ତାକାଲି କେନ୍ଦ୍ରୀୟ ବଜେଟ୍ 2026-27 ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ. ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଏକ ସାର୍ବଜନୀନ ନୀତି ହେବା ଉଚିତ, ଦ୍ୱିତୀୟ ଭାରତ ଆରବ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ମତ ରଖିଲେ ଡକ୍ଟର ଜୟଶଙ୍କର. ରାଜ୍ୟସଭା ସାଂସଦ ତଥା ସ୍ୱର୍ଗତ ଅଜିତ ପାୱାରଙ୍କ ଧର୍ମପତ୍ନୀ ସୁନେତ୍ରା ପାୱାର ହେଲେ ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ. ଇସ୍ରାଏଲ ଆକ୍ରମଣରେ ଗାଜାରେ 23 ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଚୂଡ଼ାନ୍ତ T20 କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରୁଛି ଭାରତ. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଲୋକସଭାରେ କେନ୍ଦ୍ରୀୟ ବଜେଟ୍ 2026-27 ଉପସ୍ଥାପନ କରିବେ। ଲୋକସଭାରେ ବଜେଟ୍ ଉପସ୍ଥାପନ ପରେ ବଜେଟ୍ର କପି ରାଜ୍ୟସଭାରେ ଉପସ୍ଥାପିତ ହେବ। ଏହା ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ତୃତୀୟ ବଜେଟ୍ ହେବ। ବଜେଟ୍ ପ୍ରସ୍ତୁତି ପୂର୍ବରୁ ଅର୍ଥମନ୍ତ୍ରୀ ଅର୍ଥନୀତିଜ୍ଞ, ବାଣିଜ୍ୟ ସଂଘ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର, ଏମ୍ଏସ୍ଏମ୍ଇ, ବାଣିଜ୍ୟ ଏବଂ ଶିଳ୍ପ, ଆର୍ଥିକ କ୍ଷେତ୍ର ଏବଂ ପୁଞ୍ଜି ବଜାରର ବିଶେଷଜ୍ଞ ଓ ପ୍ରତିନିଧିମାନଙ୍କ ସମେତ ବିଭିନ୍ନ ଅଂଶୀଦାରମାନଙ୍କ ସହ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ କରିଥିଲେ। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କୃଷି ଏବଂ ଗ୍ରାମୀଣ ବିକାଶ ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ମଧ୍ୟ ପ୍ରାକ୍ ବଜେଟ୍ ପରାମର୍ଶ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟ ଭାରତ ଆରବ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପାଇଁ ନୂଆଦିଲ୍ଲୀରେ ଥିବା ଆରବ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀ, ଆରବ ରାଷ୍ଟ୍ରସମୂହର ମହାସଚିବ ଏବଂ ପ୍ରତିନିଧି ମଣ୍ଡଳୀଗୁଡ଼ିକର ମୁଖ୍ୟଙ୍କ ଏକ ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିଛନ୍ତି। ଏହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ଭାରତ ଏବଂ ଆରବ ମଧ୍ୟରେ ଗଭୀର ଏବଂ ଐତିହାସିକ ଜନସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଦେଶଗୁଡ଼ିକର ପାରସ୍କରିକ ଲାଭ ପାଇଁ ବାଣିଜ୍ୟ ଏବଂ ନିବେଶ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ପ୍ରାଥମିକତା କ୍ଷେତ୍ରରେ ସହଯୋଗକୁ ଆହୁରି ଦୃଢ଼ୀଭୂତ କରିବା ପାଇଁ ପ୍ରଧାନମନ୍ତ୍ରୀ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ପାଲେଷ୍ଟାଇନ୍ର ଲୋକଙ୍କ ପ୍ରତି ଭାରତର ନିରନ୍ତର ସମର୍ଥନକୁ ପୁନରାବୃତ୍ତି କରିଥିଲେ ଏବଂ ଗାଜା ଶାନ୍ତି ଯୋଜନା ସମେତ ଚାଲୁଥିବା ଶାନ୍ତି ପ୍ରୟାସକୁ ସ୍ୱାଗତ କରିଥିଲେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଏକ ସାର୍ବଜନୀନ ନୀତି ହେବା ଉଚିତ। ନୂଆଦିଲ୍ଲୀରେ ଚାଲିଥିବା ଦ୍ୱିତୀୟ ଭାରତ ଆରବ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ତାଙ୍କର ପ୍ରାରମ୍ଭିକ ବକ୍ତବ୍ୟରେ ଡକ୍ଟର ଜୟଶଙ୍କର କହିଛନ୍ତି, ସମସ୍ତ ପ୍ରକାର ଆତଙ୍କବାଦ ଭାରତ ଏବଂ ଆରବ ରାଷ୍ଟ୍ରଗୁଡ଼ିକ ପାଇଁ ଏକ ବିପଦ, ସୀମାପାର ଆତଙ୍କବାଦ ଗ୍ରହଣୀୟ ନୁହେଁ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଏହା ଆନ୍ତର୍ଜାତିକ ସମ୍ପର୍କ ଏବଂ କୂଟନୀତିର ମୌଳିକ ନୀତିକୁ ଉଲ୍ଲଂଘନ କରେ। ସେ କହିଛନ୍ତି, ଆତଙ୍କବାଦ କବଳରୁ ସମାଜଗୁଡ଼ିକର ନିଜକୁ ରକ୍ଷା କରିବାର ଅଧିକାର ରହିଛି। ଏହାର ମୁକାବିଲା ପାଇଁ ଆନ୍ତର୍ଜାତିକ ସହଯୋଗକୁ ମଜବୁତ କରିବାର ଆବଶ୍ୟକତା ଉପରେ ଶ୍ରୀ ଜୟଶଙ୍କର ଗୁରୁତ୍ୱାରୋପ କରିଥିଲେ। ଡକ୍ଟର ଜୟଶଙ୍କର କହିଛନ୍ତି, ସମସ୍ତ ଆରବ ରାଷ୍ଟ୍ର ସହିତ ଭାରତର ଦୃଢ଼ ସହଭାଗିତା ରହିଛି। ବିଭିନ୍ନ କାରଣ ପାଇଁ ବିଶ୍ୱ ପରିବର୍ତ୍ତିତ ହେଉଥିବା ବେଳେ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରୁଛି। ଗାଜା ପରିସ୍ଥିତି ଆନ୍ତର୍ଜାତିକ ସମୁଦାୟର ଧ୍ୟାନ କେନ୍ଦ୍ରିତ କରିଛି। ଗାଜା ସଂଘର୍ଷ ସମାପ୍ତ କରିବା ପାଇଁ ବ୍ୟାପକ ଯୋଜନାକୁ ଆଗକୁ ନେବା ପାଇଁ ଏହି ବୈଠକରେ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। ସୁଦାନ, ୟେମେନ୍, ଲେବାନନ ଏବଂ ଲିବିଆର ପରିସ୍ଥିତି ଉପରେ ସାମୁହିକ ଧ୍ୟାନ ଦେବା ଜରୁରୀ ବୋଲି ସେ ଉଲ୍ଲେଖ କରିଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀ ଆସନ୍ତାକାଲି ତା'ର 50ତମ ପ୍ରତିଷ୍ଠା ଦିବସ ପାଳନ କରିବ। 1977 ଫେବୃୟାରୀ 1 ତାରିଖରେ ପ୍ରତିଷ୍ଠା ଲାଭ କରିଥିବା ଭାରତୀୟ ତଟରକ୍ଷୀ ବାହିନୀ ମାତ୍ର 7ଟି ଭୂପୃଷ୍ଠ ପ୍ଲାଟଫର୍ମ ସହ ଆରମ୍ଭ ହୋଇଥିଲା। ଆଜି ଭାରତୀୟ ତଟରକ୍ଷୀ ବାହିନୀ 155ଟି ଜାହାଜ ଏବଂ 80ଟି ବିମାନକୁ ନେଇ ଏକ ଶକ୍ତିଶାଳୀ ସାମୁଦ୍ରିକ ବାହିନୀରେ ପରିଣତ ହୋଇଛି। 2030 ସୁଦ୍ଧା ତଟରକ୍ଷୀ ବାହିନୀ 200 ଭୂପୃଷ୍ଠ ପ୍ଲାଟଫର୍ମ ଏବଂ 100ଟି ବିମାନର ଲକ୍ଷ୍ୟ ହାସଲ କରିବାକୁ ପ୍ରସ୍ତୁତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ରବିଦାସଙ୍କ ଜନ୍ମବାର୍ଷିକୀର ପୂର୍ବ ସନ୍ଧ୍ୟାରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଗୁରୁ ରବିଦାସ ଜଣେ ପୂଜ୍ୟ ସନ୍ଥ ଏବଂ ସମାଜ ସଂସ୍କାରକ ଥିଲେ। ସେ ତାଙ୍କ ଶିକ୍ଷା ମାଧ୍ୟମରେ ସମାନତା, ସାମାଜିକ ନ୍ୟାୟ ଏବଂ ପ୍ରେମର ବାର୍ତ୍ତା ଦେଇଥିଲେ। ଗୁରୁ ରବିଦାସଙ୍କ ଚିନ୍ତାଧାରା ସର୍ବଦା ପ୍ରାସଙ୍ଗିକ ରହିବ ଏବଂ ମାନବୀୟ ମୂଲ୍ୟବୋଧକୁ ଗ୍ରହଣ କରିବା ଦିଗରେ ମାର୍ଗଦର୍ଶନ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି।
प्रिय साथियों, मैं ही कामरेड नीतू राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कामरेड पुलिस के पास आत्मसमर्पण किए। हमारे महासचिव से लेकर नीचे तक कामरेड नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए योजना यही मेरा सुझाव है, अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ थोड़ी सी पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांग कर मेरे मोबाइल नंबर 7815070531 पर संपर्क करें, मैं आपको लाने का इंतजाम करूंगा। आपका राज्य कमिटी सदस्य नीतू।
प्रधानमन्ତ୍ରୀଙ୍କ ସକ୍ରିୟ ଶାସନ ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ପ୍ରମୁଖ ମଞ୍ଚ ପ୍ରଗତି ଏହାର 50ତମ ବୈଠକର ସଫଳ ପରିଚାଳନା ସହିତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ବିଶେଷ ଶୃଙ୍ଖଳାରେ ଆସନ୍ତୁ ଜାଣିବା ଉତ୍ତରାଖଣ୍ଡ ସହିତ ଜଡ଼ିତ ପ୍ରକଳ୍ପଗୁଡ଼ିକ ଉପରେ ପ୍ରଗତିର ପ୍ରଭାବ ସମ୍ପର୍କରେ। ଉତ୍ତରାଖଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ହିମାଳୟ ଅଞ୍ଚଳରେ ଅବସ୍ଥିତ ରାଜ୍ୟ, ଯାହା ଯୋଗାଯୋଗ, ବିଦ୍ୟୁତ୍ ଉତ୍ପାଦନ, ଟେଲିକମ୍ ସମ୍ପ୍ରସାରଣ ଏବଂ ତୀର୍ଥକ୍ଷେତ୍ର ଭିତ୍ତିଭୂମି ସହିତ ଜଡ଼ିତ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ କରୁଛି। ବର୍ତ୍ତମାନ ଉତ୍ତରାଖଣ୍ଡରେ 350,000 କୋଟି ଟଙ୍କାର ନିବେଶ ସହିତ 42ଟି ପ୍ରକଳ୍ପ ଉପରେ ମଧ୍ୟ ନଜର ରଖାଯାଇଛି। ଏଥିମଧ୍ୟରୁ ପ୍ରଗତି ବ୍ୟବସ୍ଥା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା 1,22,000 କୋଟି ଟଙ୍କାର 15ଟି ଉଚ୍ଚ ମୂଲ୍ୟର ପ୍ରକଳ୍ପ ସମୀକ୍ଷା କରାଯାଇଛି। ଏଗୁଡ଼ିକ ମଧ୍ୟରେ ଚାରିଧାମ ରାସ୍ତା ସଂଯୋଗୀକରଣ, ରିଷିକେଶ କର୍ଣ୍ଣପ୍ରୟାଗ ରେଳ ଲାଇନ୍, ଦିଲ୍ଲୀ ଡେରାଡୁନ୍ ଏକ୍ସପ୍ରେସ୍ ୱେ ପ୍ୟାକେଜ୍ ଏବଂ ବୃହତ୍ ଜଳବିଦ୍ୟୁତ୍ ପ୍ରକଳ୍ପ ଭଳି ପ୍ରମୁଖ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକରେ ମୋଟ 69ଟି ସମସ୍ୟା ଉଠାଯାଇଥିବା ବେଳେ ସେଥିମଧ୍ୟରୁ 67ଟି ସମସ୍ୟାର ସମାଧାନ ହୋଇସାରିଛି। ପ୍ରଗତି ବ୍ୟବସ୍ଥା, ଭୂମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁରୀ ଏବଂ ଆଇନ ଶୃଙ୍ଖଳା ସଂକ୍ରାନ୍ତ ଆହ୍ୱାନଗୁଡ଼ିକର ସମାଧାନ କରି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମୁମ୍ବାଇର ଲୋକଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏକ ସମାରୋହରେ ରାଜ୍ୟସଭା ସାଂସଦ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବରୁ ସ୍ୱର୍ଗତ ଅଜିତ ପାୱାରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଦଳର ବିଧାନ ଭବନ ପରିସରରେ ବୈଠକରେ ଆଜି ଶ୍ରୀମତୀ ପାୱାରଙ୍କୁ ସର୍ବସମ୍ମତିକ୍ରମେ ଏନ୍ସିପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା। ବିମାନ ଦୁର୍ଘଟଣାରେ ଶ୍ରୀମତୀ ପାୱାରଙ୍କ ସ୍ୱାମୀ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ମୃତ୍ୟୁ ପରେ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀମତୀ ପାୱାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
ପ୍ରିୟା କାମ୍ବେଡ ନାନା ରାଜ୍ୟ କମିଟି ସଦସ୍ୟ କାମ୍ବେଡ ନିତୁ ବେହତମତା ନାଓ ସଂଘେ ମମତା ଅନୁପା ଆଲକେନେ ସୋଲ କାମ୍ବେଡ ସଂଘେ ପୋଲିସ ଆତ୍ମସମର୍ପିତ ମନା ମହାସଚିବ ତିନିଚ ଦୌଡ ହେବନା କାମ୍ବେଡ ନୁକସାନ ୟା ଆତ୍ମସମର୍ପକ ଇଞ୍ଜକେ ଜନାଧାର ଭର୍ତ୍ତି ମିଲିସା ପାର୍ଟି କିନ ବେଣ୍ଡେ ସମନ୍ୱୟ ହିଲେ ମନା ଓଡ଼ିଶାତେ ପଶ୍ଚିମ ବ୍ୟୁରୋ ବେଣ୍ଡେ ନୁକସାନ ୟା ସରେଣ୍ଡର ହାଇନ ପେରସ୍ତ ଇଞ୍ଜେ ପୂର୍ବ ବ୍ୟୁରୋତେ ବ୍ୟାଖ୍ୟାଲ ଇଚ୍ଛୁର ମୂଲେ ନେଇତୋର ଅଧ୍ୟୟନ କିଏ ସଭ୍ୟ ତୋରୁ ସରେଣ୍ଡର କିଏନ ମେଦେ ଆଲ୍ସନ ଇଞ୍ଜ ନାବା ସୁଝାଅ ଅଗର ସରେଣ୍ଡର କିଓକେ ସମସ୍ୟା ପେରସିତା ନୁକସାନ ବେଣ୍ଡେ ଆନ୍ତ ସରେଣ୍ଡର କିତକେ ଓଡ଼ିଶା ପୋଲିସ ତୋରୁ ହର ପ୍ରକାର ଚୌଦା ଇନ୍ତୋର ମିକିନ ବେହତନ ବାତ ଇତକେ ବେଦୈ ନାଟିନର ଫୋନ ତାଲ୍ସି ମଞ୍ଜି ସମ୍ପର୍କ ମୈଦେ ନାବା ମୋବାଇଲ ନମ୍ବର 7815070531 ମିକୁନ ତତନ ମୈଦେ ତୟାର କିତ୍ତନ ମିଓ ରାଜ୍ୟ କମିଟି ସଦସ୍ୟ ନିତୁ।
ଗାଜାରେ ଇସ୍ରାଏଲ ଆକ୍ରମଣରେ ଅତି କମ୍ରେ 23 ଜଣ ପାଲେଷ୍ଟେନୀୟଙ୍କ ମୃତ୍ୟୁ ହୋଇଥିବା ନେଇ ସେଠାକାର ଡାକ୍ତରଖାନାଗୁଡ଼ିକ କହିଛନ୍ତି। ଇସ୍ରାଏଲ ହମାସକୁ ନୂତନ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଅଭିଯୁକ୍ତ କରିବାର ଗୋଟିଏ ଦିନ ପରେ ଗାଜାର ବିଭିନ୍ନ ସ୍ଥାନରେ ଆକ୍ରମଣ ହୋଇଥିଲା। ମୃତକଙ୍କ ମଧ୍ୟରେ 2ଟି ଭିନ୍ନ ପରିବାରର 2 ମହିଳା ଏବଂ 6 ଜଣ ଶିଶୁ ଥିବା ଜଣାପଡ଼ିଛି। ଗାଜା ସହରର ଏକ ଥାନା ଉପରେ ବିମାନ ଆକ୍ରମଣ ଫଳରେ ଅତି କମ୍ରେ 11 ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ସେଠାକାର ଏକ ଘରୋଇ ହସ୍କିଟାଲର ନିର୍ଦ୍ଦେଶକ ମହମ୍ମଦ ଆବୁ ସେଲିନିଆ କହିଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ T20 କ୍ରିକେଟ୍ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ତିରୁବନନ୍ତପୁରମର ଗ୍ରୀନ୍ଫିଲ୍ଡ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଛି। ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2 ଓଭରରେ କୌଣସି ୱିକେଟ୍ ନ ହରାଇ 29 ରନ୍ ସଂଗ୍ରହ କରିଛି। ଏହି ଶୃଙ୍ଖଳାରେ ଭାରତ 3-1 ଆଗୁଆ ରହିଛି। ଭାରତର ଦେବିକା ସିହାଲ ଥାଇଲାଣ୍ଡ ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଜି ସନ୍ଧ୍ୟାରେ ବ୍ୟାଙ୍କକ୍ର ନିମିପୁତ୍ର ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଦେବିକା ଚୀନ୍ ତାଇପେଇର ହୁଆଙ୍ଗ ୟୁ ସୁନ୍ଙ୍କୁ 22-20, 21-13 ସେଟ୍ରେ ପରାସ୍ତ କରିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ରେ ଏଲିନା ରିବାକିନା ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ଆରିନା ସାବାଲେଙ୍କୁ 6-4, 4-6, 6-4 ସେଟ୍ରେ ପରାସ୍ତ କରି ତାଙ୍କର ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଲୋକସଭାରେ ଆସନ୍ତାକାଲି କେନ୍ଦ୍ରୀୟ ବଜେଟ୍ 2026-27 ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଏକ ସାର୍ବଜନୀନ ନୀତି ହେବା ଉଚିତ। ଦ୍ୱିତୀୟ ଭାରତ ଆରବ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ମତ ରଖିଲେ ଡକ୍ଟର ଜୟଶଙ୍କର। ରାଜ୍ୟସଭା ସାଂସଦ ତଥା ସ୍ୱର୍ଗତ ଅଜିତ ପାୱାରଙ୍କ ଧର୍ମପତ୍ନୀ ସୁନେତ୍ରା ପାୱାର ହେଲେ ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ। ଇସ୍ରାଏଲ୍ ଆକ୍ରମଣରେ ଗାଜାରେ 23 ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଚୂଡ଼ାନ୍ତ T20 କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରୁଛି ଭାରତ। ସମ୍ବାଦ ଶେଷ ହେଲା।